ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ଭୁବନେଶ୍ୱର କଟକରେ ଆଜିଠାରୁ 30 ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ଇଆର୍ଏସ୍ଏସ୍ ଯାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନରେ ଇଆର୍ଏସ୍ଏସ୍ ଯାନର ଲୋକାର୍ପଣ କରିବେ। କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ଯାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ଏଥିରେ କର୍ତ୍ତବ୍ୟରତ ପୁଲିସ୍ କର୍ମଚାରୀ ଅସହାୟଙ୍କୁ ତ୍ୱରିତ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ଜରୁରୀକାଳୀନ ଫୋନ୍ ନମ୍ଘର 112କୁ ଡାଏଲ୍ କଲେ ଯାନଗୁଡ଼ିକ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସହାୟତା ପ୍ରଦାନ କରିବ। ରାଜ୍ୟରେ ଆସନ୍ତା 31 ମାଧସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ ହେବ। ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବରଗଡ଼ ଜିଲ୍ଲା ଘେଷଠାରେ ଏହି ଯୋଜନାର ଶୁଭାରମ୍ଭ ହେବ। କେନ୍ଦ୍ର ରେଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏଆଇ ମିଶନର ରୂପାନ୍ତରିତ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ସଂସଦୀୟ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରାୟ 8,00,000 ପ୍ରତି ଫ୍ୟୁଚର ସ୍କିଲ୍ ପ୍ଲାଟଫର୍ମ ପାଇଁ ନିଜର ନାମ ଲେଖାଇଛନ୍ତି। ଗୋରଖପୁର, ଲକ୍ଷ୍ନୌ, ପାଟନା ଭଳି ସହରରେ ଏଆଇ ଡାଟା ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ସମଗ୍ର ଦେଶରେ ଷ୍ଟାର୍ଟଅପ୍, ଏଆଇ ଲ୍ୟାବ୍, 5G ଲ୍ୟାବ୍, ସେମିକଣ୍ଡକ୍ଟର ତାଲିମ ବ୍ୟବସ୍ଥା ପରି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟରେ 2027 ସୁଦ୍ଧା 25,00,000 ଲକ୍ଷପତି ଦିଦି ସୃଷ୍ଟି କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି ନୂଆ ସରକାର ଦାୟିତ୍ୱ ନେବା ପରେ ବର୍ତ୍ତମାନ ସୁଦ୍ଧା 2,71,000 ଲକ୍ଷପତି ଦିଦି ସୃଷ୍ଟି ହେବାକୁ ଯାଉଛନ୍ତି। ରାଜ୍ୟରେ 30,426 ନୂଆ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ 767 ନୂଆ ଉତ୍ପାଦକ ଗୋଷ୍ଠୀ ସୃଷ୍ଟି କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ 77,549 ଜଣ ଘରୋଇ ଉପଭୋକ୍ତା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ 1,141 ଜଣଙ୍କ ଘରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଗୃହରେ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହଦେଓ କହିଛନ୍ତି ଭଦ୍ରକରେ ସର୍ବାଧିକ 16,881 ଜଣ ଏଥିପାଇଁ ଆବେଦନ କରିଛନ୍ତି। ରାଜ୍ୟ ସରକାର ଖୁବ୍ ଶୀଘ୍ର ରାସନ କାର୍ଡ ପୋର୍ଟାଲ ଖୋଲିବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କଲା ପରେ ସେମାନେ ବଣ୍ଟନ ସାମଗ୍ରୀ ପାଇପାରିବେ। 3,05,000 ପ୍ରବାସୀ ଓଡ଼ିଆଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ 6,00,000 ନୂତନ ହିତାଧିକାରୀ ରାସନ କାର୍ଡ ପାଇବାକୁ ଆବେଦନ କରିଥିବା ଶ୍ରୀ ପାତ୍ର କହିଛନ୍ତି। ତେବେ ଏହାର ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ରାଜ୍ୟରେ ଗୋସୁରକ୍ଷା ପାଇଁ ଆନ୍ତଃମନ୍ତ୍ରିମଣ୍ଡଳୀୟ କମିଟି ଗଠିତ ହୋଇଛି ବୋଲି ବିଧାନସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି। ଏହି କମିଟିରେ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହ 17 ସଦସ୍ୟ ରହିଛନ୍ତି। ବେଆଇନ ଗୋଚାଳନ ନେଇ, ଉପୁଜୁଥିବା ଆଇନ ଶୃଙ୍ଖଳା ପରିଚାଳନା ନେଇ ପୁଲିସ ଡିଜି, ଅତିରିକ୍ତ ଡିଜି ଗୋଇନ୍ଦାଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇଛି। ଓଡ଼ିଶା ହାଇକୋର୍ଟର କର୍ମଚାରୀମାନଙ୍କ ପାଇଁ 284,29,00,000 ଟଙ୍କା ବ୍ୟୟରେ ସରକାରୀ କ୍ୱାର୍ଟର ନିର୍ମାଣ କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ସିଡିଏ ସେକ୍ଟର 13 ଏହି ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଆସନ୍ତା 2027 ଏପ୍ରିଲ ମାସ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର 26 ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରା ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ର ଅର୍ଥ ବିଭାଗର ରାଜସ୍ୱ ସଚିବ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏ ନୀତି ଆରମ୍ଭ ହେବ। ଏଥିପାଇଁ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରର ଉଦ୍ଘାଟନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗଦେବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 39 ଜାତୀୟ ଜୁନିୟର ଆଥଲେଟିକ୍ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଛି। ଏଥିରେ ହରିୟାଣା ଦଳ ଚାମ୍ପିୟନ୍ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶାକୁ 6 ସ୍ୱର୍ଣ୍ଣ, 2 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ସହ ସମୁଦାୟ 11 ପଦକ ମିଳିଛି। ପାଣିପାଗ, ରାଜ୍ୟରେ ଶୀତର ପ୍ରଭାବ ପୁଣି ବୃଦ୍ଧି ପାଇଛି। ଗତକାଲି 13 ସହରର ରାତିର ସର୍ବନିମ୍ନ ତାପମାତ୍ରା 15 ସେଲସିୟସ୍ ତଳେ ରହିଥିଲା। ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା 10.8 ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ 12.4 ଏବଂ ଦାରିଙ୍ଗିବାଡ଼ିରେ 13.5 ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।